ହ୍ୟାଲୋ, ମୁଁ ସସ୍ମିତା ନାୟକ। ଆଉ ଡ୍ରେନ୍ ଆମ ସାମ୍ନାରେ ହେଇଥିଲା, ଉପର ସାହି 43 ନମ୍ବର ୱାର୍ଡ଼ରେ ଆମ ଆଗ ଘର ଆଗ ସାମ୍ନା ଡ୍ରେନ୍ ହେଇଥିଲା, ଅଧା ରହିଛି। ତାପରେ ବହୁତ ଅସନା ଅବର୍ଜନା ହେଇଛି, ସେଥିଲାଗି ବହୁତ ମଶାରୀ ବ୍ୟାପି ଯାଉଛନ୍ତି, ଡେଙ୍ଗୁ ଜ୍ୱର ବି ହେଉଛି। ପ୍ରାୟ ଛୋଟ ଛୁଆ ବଡ଼ ମାନେ ଅଛନ୍ତି, ସେଗୁଡ଼ା ବ୍ୟାପି ଯାଉଛି। ସେଥିପାଇଁ ଆପଣ କିଛି ସମସ୍ୟା କରନ୍ତୁ।